कैमरामैन जल्दी फोकस करो।
ପାଶିଦେଲେ ଦିଅ ମରିଯିବି ଆଉ, ହେଲେ ୟାକୁ ରଖିବି ନାହିଁ।
ତୁ ଜେଲ ଯିବୁ।
ଜେଲ ଗଲେ ତ ଭଲ, ଭାତ ଡାଲି ଖାଇବି ଶୋଇବି, ହେଲେ ବି ଡାଲମାକୁ ରଖିବି ନାହିଁ।
ଆଉ ଯେତେବେଳେ ଭଲ ଦେଖାଉ ସେତେବେଳେ ବାହାରିଥିଲେ ହେଲା ରଖିବି ନାହିଁ।
ସେତେବେଳେ ଭଲ ଦେଖାଯାଉଥିଲା, ଛୁଆ ହେଇନଥିଲା, ଏବେ ତ ତିନିଟା ଛୁଆ ହେଇଗଲାନି, ବାଳ ଭଳିଆ ଦେଖାଯାଉଛି।
ଆରେ ବାଳିକା, ତୁ ବୁଢା ହବୁନି।
ମୁଁ କାଇଁ ବୁଢା ହେବି, ଆଉ ମୋର ତ ଗୋଟେ 18 ବର୍ଷର ଲଭ ଅଛି, ତାକୁ ବାହାହେବି, ଖୁସିରେ ରହିବି, ୟାକୁ ରଖିବି
ନାହିଁ।
ଶେଷରେ ବଡ ମାଆକୁ ଆଉ ତାକୁ ଦୋଷ ଦଉଛି।
ଭଲଟା କୋଉଠି ପାଇଲ? ଯାତ୍ରାରୁ।